ଇସୁ ଉପରେ ମୁକଦ୍ଦମା ଚଲେଇଲା। ଏଧାଉ ଇଟା ରାଇତ୍ କେର୍ ସମୟ ରହେ। ଉ ପାଲଟନ୍ ଗିଲା ଇସୁକେ ମହାଯାଜକ କେର୍ ଘର ଲେ ଆନଲଏ, କାହିଁକି ଉ ଇସୁକେ ସୱାଲ କରେକ ଚାହତ ରହେ। ପତ୍ରସ ଦୂର ଲେକ ଉମନେକ ପିଛା କରତ ରହେ। ଯଖନ ପାଲଟନ୍ ଗିଲା ଇସୁକେ ଘର ମେହେନ ଲେ ଗଲଏ, ତ ପତ୍ରସ ବାହିରେ ରୁଇ କହନ ଖୁଦକେ ଆଇଗ ଲେକ ଗରମ କରେ ଲାଗଲ। ଘର କେର୍ ଭିତରେ ୟହୁଦୀ ଆଗୁଆ ଗିଲା ଇସୁ ଉପରେ ମୁକଦ୍ଦମା ଚଲାଲଏ। ଉମନ ଉକର ବିରୁଦ୍ଧ ଝୁଠା କଥା କହେକ ତେହେ ଢେରେ ଝୁଠା ଗବା ଗିଲାକେ ଲେ କହନ ଆଲଏ। ହାଲାଙ୍କି ଉମନେ କଥା ଗିଲା ଏକ ଦଶର ଲେଖ ନାଇ ଜୁମଲକ, ସେ ତେହେ ୟହୁଦୀ ଆଗୁଆ ଗିଲା ଇଟା ସାବିତ ନାଇ କରେ ପାରଲଏ କି ଉ କନ କଥା କେର୍ ଦୋଷୀ ରହେ। ଇସୁ କନ ନାଇ କହଲକ। ଆଖିର ମେହେନ ମହାୟାଜକ ଇସୁ ବାଟେ ଦେଇକ କହନ କହଲକ, ହାମରେକେ କହି ଦେହିନ କି କା ତୟେ ଜିତ ପରମେଶ୍ୱର କେର୍ ବେଟା ମସି ହେକିସ୍। ଇସୁ କହଲକ, ମୈ ହେକ ଆର୍ ତୟ ମକେ ପରମେଶ୍ୱର କେର୍ ସଙ୍ଗେ ବୈସଲ ଆର୍ ସ୍ୱର୍ଗ ଲେଖ ଆତ କୋଉ ଦେଖବେ। ମହାୟାଜକ ଆପନ ଲୁଗାକେ ଫାଇର୍ ଲେଲକ, କାହିଁକି ଇସୁ କହଲକ ଉ ଉ କଥା ବେଜାଇନ ଖିସାଏ ରହେ। ଉ ଦଶର ଆଗୁଆ ଗିଲାକେ ଚିଲ୍ଲାଏ କହନ କହଲକ, ହାମରେକେ ଇଟା ବତାଇକ ତେହେ କନ ଆର ଗବା କେର୍ ଦରକାର ନେଖେ କି ଇ ମାନୁଷଟା କା କହିରାହେ। ତୋହରେ ଖୁଦେଇ ଉକେ ଇଟା କହତକେ ଶୁଇ ନାହା କି ଉ ପରମେଶ୍ୱର କେର୍ ବେଟା ହେକେ। ଉକର ବାରେ ମେହେନ ତୋହରେ କେର୍ କା ନିର୍ଣ୍ଣୟ ଆହେ। ସବ ୟହୁଦୀ ଆଗୁଆ ଗିଲା ମହାୟାଜକେ ଜବାବ ଦେଲଏ, ଉ ମରାଇ ଦେଖ ଲାଇକ ଆହେ। ତଖନ ଉମନ ଇସୁ କେର୍ ଆଇଖେ ପଟି ବାଇନ ଦେଲଏ, ଉକର ଉପରେ ଥୁକଲଏ, ଉକେ ମାରଲଏ ଆର୍ ଉକର ମଜାକ ଉଡ଼ାଲଏ। ଆର୍ ପତ୍ରସ ଯଖନ ଉ ଘର କେର୍ ବାହିରେ ଇନ୍ତିଜାର କରତ ରହେ, ତଖନ ଏକଟା ଧାଙ୍ଗରିନ ଉକେ ଦେଖଲକ। ଉକେ କହଲକ, ତୟ ଇସୁ କେର୍ ସଙ୍ଗେ ରହିସ୍। ପତ୍ରସ ଇନକାର କରିଦେଲକ। ବାଦେ କନ ଦଶର ଲଡ଼କି ଏହେ କଥାକେ କହଲକ ଆର୍ ପତ୍ରସ ଫିନ୍ ଇନକାର କରିଦେଲକ। ଆଖିର ମେହେନ ଥୋଡ଼େକ ଲଗ ଗିଲା କହଲଏ, ହାମରେ ଜାନିଲା କି ତୟ ଇସୁ କେର୍ ସଙ୍ଗେ ରହିସ୍, କାହିଁକି ତୋହରେ ଦୁଇ ଝନ ଗଲିଲ କେ ରହେକା। ତଖନ ପତ୍ରସ କହଲକ, ଯଦି ମୁଇ ଇ ମାନୁଷକେ ଜାନଲା ହେଲେ ପରମେଶ୍ୱର ମୋକେ ସରାପ ଦେଉକ। ତୁର୍ତ୍ତେ ଇ ପତ୍ରସ ଇ ନିହାର ଶପଥ ଖାଲ ବାଦେ ଏକଟା ଖୁକୁଡ଼ି ଡାକ ଦେଲକ। ଇସୁ ପେଛୁ ବାଟେ ମୁହାଁ କହନ ପତ୍ରସକେ ଦେଖଲକ। ପତ୍ରସ ହୁଆଁ ଲେଖ ଚଲ ଗେଲକ ଆର୍ ଫୁଇଟ ଫୁଇଟ କହନ କାନ୍ଦଲକ। ଅହେ ସମୟ ଇସୁକେ ଧରୱାଇଆ ୟହୁଦା ଗିଲାକେ ୟହୁଦୀ ୟଗୁଆ ଗିଲା ଇସୁକେ ମୃତ୍ୟୁଦଣ୍ଡ ଦେଆ ହଏ। ୟହୁଦା ବେଜାଇନ ଦୁଃଖୀ ହୋଇଗଲକ ଆର୍ ଯାଏ କହନ ଖୁଦକେ ମରାଇ ଦେଲକ। ଏଧାଉ ଉ ଦେଶକେର୍ ରାଜ୍ୟପାଲ ପିଲାତୁସ ରହେ, ଉ ରୋମ କେର୍ ତେହେ କାମ କରତ ରହେ। ୟହୁଦୀ ଆଗୁଆ ଗିଲା ଇସୁକେ ଉକର ପାସେ ଲେ କହନ ଆଲଏ, ଉମନ ଚାହତ ରହେ କି ପିଲାତୁସ ଉକେ ମୃତ୍ୟୁଦଣ୍ଡ ଦେଉକ ଆର୍ ଉକେ ମରାଇ ଦେଉକ। ତখন ପିଲାତୁସ ଇସୁକେ ପୁଛଲକ, କା ତୁଇ ୟହୁଦୀ ଗିଲାକେ ରାଜା ହେକିସ୍। ଇସୁ ଜବାବ ଦେଲକ, ତୁଇ ସତେଇ କହି ଆହିସ୍, କିନ୍ତୁ ମୋର ରାଇଜ ହିଆଁ ପୃଥିବୀ କେର୍ ନା ଲାଗେ, ଯଦି ହତକ ହେଲେ ମୋର ଧାଙ୍ଗର ମୋର ତେହେ ୟୁଦ୍ଧ କରତଏ। ମୁଁ ପୃଥିବୀ ମେହେନ ପରମେଶ୍ୱର କେର୍ ବାରେ ସଚ ବତାଇକ ତେହେ ଆୟା ହଁ। ହର ଏକ ଝନ ଯେ ସଚ ଲେଖ ପ୍ରେମ କରେଲା ଉ ମୋର ଶୁନେଲା। ପିଲାତୁସ କହଲକ, ତ ସଚ କା ହେକେ। ଇସୁ କେର୍ ସଙ୍ଗେ କଥା କରେକ ବାଦେ ପିଲାତୁସ ବାହିର ଭିଡ଼ କେର୍ ପାସେ ଯାଏ କହନ କହଲକ, ମୁଁ ଏସନ କନ କାରଣ ନାଇଁ ପାତହଁ କି ଇ ମାନୁଷଟା ମାଇର ଦେଖ ଲାଇକ ଆହୁକ। କିନ୍ତୁ ୟହୁଦୀ ଆଗୁଆ ଗିଲା ଆର୍ ଭିଡ଼ ଚିଲ୍ଲାଏ କହନ କହଲଏ, ଉକେ କ୍ରୁଶ ଉପରେ ଚଢ଼ାଇ ଦେହିନ୍। ପିଲାତୁସ ଜବାବ ଦେଲକ, ଉ କନଏ ଗଲତ କରେ କେର୍ ଦୋଷୀଦାର ନା ଲାଗେ, କିନ୍ତୁ ଉମନ ଆର ବେଶୀ ଆଟେ ଚିଲ୍ଲାଇ ଲାଗଲଏ। ତখন ପିଲାତୁସ ତିସର ଦହ କହଲକ, ଉ ଦୋଷୀଦାର ନା ଲାଗେ। ପିଲାତୁସ ଡରାଇ ଗଲକ କି ଉ ଭିଡ଼ କେର୍ ଲଗ ଗିଲା ଦଙ୍ଗା କରେ ସୁରୁ କରିଦେଲଏ। ସେ ତେହେ ଉ ଆପନ ପାଲଟନ୍ ଗିଲା କେର୍ ଦାରାଏ ଇସୁକେ କ୍ରୁଶ ଉପରେ ଚଢ଼ାଇକ ତେହେଁ ମାଇନ ଗେଲକ। ରୋମି ପାଲଟନ୍ ଗିଲା ଇସୁକେ କଡ଼ରାଇ ମାରଲଏ ଆର୍ ଉକେ ରାଇଜ ପୋଷାକ ପିନ୍ଧାଲଏ ଆର୍ ଉକର ମୁଡ଼େ କାଁଟା ଗିଲା ଲେକ ବନାଲ ମୁକୁଟ ରାଖଲଏ। ତখন ଉମନ ଇଟା କହି କହନ ଉକର ମଜାକ ଉଡ଼ାଇ ଲାଗଲଏ, ଦେଖା ୟହୁଦୀ ଗିଲାକେର୍ ରାଜା। ମତି 26:57, 27:26, ମର୍କୁସ 14:53, 15:15, ଲୁକା 22:54, 23:25, ୟୋହାନ 18 12:19-16 लेख बाइबल केर एकटा कहानी।